ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଶରୀର ମନ ପ୍ରାଣ ତୁମ ପୁଣ୍ୟ ପାଦ ତଳେ ତୁମ ପୁଣ୍ୟ ପାଦ ତଳେ ପାଇଛି ତୁମ ମୋର ଜୀବନେ ପାଇଛି ତୁମ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori।
লুথর বৈঠক পূর্বে বা সম্মুখে ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଲୁଥର ବୈଠକ ସମ୍ମୁଖରେ ଭାଗ ଦୁଇ। ବନ୍ଧୁ, ଯେପରି ରୋମ୍ ବିରୁଦ୍ଧରେ ଚିତ୍କାର କରୁଥିବା କେତେକ ଅପବ୍ୟବହାର ସମସ୍ତ ଲଜାକୁ ଅଗାଇ ଅଲଗା କରିଦିଆଯାଇଛି ଏବଂ ସେମାନଙ୍କର ଏକମାତ୍ର ବସ୍ତୁ ହେଉଛି ଟଙ୍କା ଟଙ୍କା ଟଙ୍କା, ଯାହାଦ୍ୱାରା ପ୍ରଚାରକମାନେ ସତ୍ୟ ଶିକ୍ଷା ଦେବା ଉଚିତ ମିଥ୍ୟା ବ୍ୟତୀତ ଆଉ କିଛି କହିବେ ନାହିଁ ଏବଂ କେବଳ ବରଦାସ୍ତ ହେବ ନାହିଁ ବରଂ ପୁରସ୍କୃତ ହେବେ, କାରଣ ସେମାନଙ୍କ ମିଥ୍ୟା ଅଧିକ, ସେମାନଙ୍କର ଲାଭ ଅଧିକ। ଏହି ଦୁର୍ବଳ ଝରଣା ଠାରୁ ହିଁ ଏହିପରି କଳଙ୍କିତ ଜଳ ପ୍ରବାହିତ ହୁଏ। ଡେବୁଚେରି ଆଭାସିସ୍ ପାଇଁ ହାତ ବିସ୍ତାର କଲେ, ହାଏ ଧର୍ମ ଯାଜକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଦୁର୍ନୀତି ହିଁ ଅନେକ ଗରିବ ପ୍ରାଣକୁ ଅନନ୍ତ ନିନ୍ଦାରେ ପକାଇଥାଏ। ଏକ ସାଧାରଣ ସଂସ୍କାର କାର୍ଯ୍ୟକାରୀ ହେବା ଜରୁରୀ। ବନ୍ଧୁ, ପୋପ୍ ଅପବ୍ୟବହାରର ଏକ ଅଧିକ ସକ୍ଷମ ଏବଂ ଜବରଦସ୍ତ ନିନ୍ଦା କରୁ ଲୁଥରକୁ ନିଜେ ଉପସ୍ଥାପନା କରିପାରିନଥିଲେ ଏବଂ ବାଚସ୍ଥିତ ସଂସ୍କାରଙ୍କର ଏକ ନିଷ୍ଠାପର ଶତ୍ରୁ ହୋଇଥିବାର କଥା ତାଙ୍କ ବାକ୍ୟ ଉପରେ ଅଧିକ ପ୍ରଭାବ ପକାଇଲା। ଯଦି ସଭାର ଆଖି ଖୋଲା ଯାଇଥାନ୍ତା, ସେମାନେ ସେମାନଙ୍କ ମଧ୍ୟରେ ଈଶ୍ୱରଙ୍କ ଦୂତମାନଙ୍କୁ ଦେଖିଥାନ୍ତେ। ତ୍ରୁଟିର ଅନ୍ଧକାରକୁ ଆଲୋକର ଆଲୋକ ପ୍ରଦାନ କରି ସତ୍ୟର ଗ୍ରହଣ ପାଇଁ ମନ ଏବଂ ହୃଦୟ ଖୋଲିଥାନ୍ତେ। ଏହା ସତ୍ୟ ଏବଂ ଜ୍ଞାନର ଈଶ୍ୱରଙ୍କ ଶକ୍ତି, ଯାହା ସଂସ୍କାର ଶତ୍ରୁମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରୁଥିଲା ଏବଂ ଏହିପରି ମହତ୍ କାର୍ଯ୍ୟ ସମ୍ପନ୍ନ ହେବାକୁ ବାଟ ପ୍ରସ୍ତୁତ କଲା। ମାର୍ଟିନ୍ ଲୁଥର ଉପସ୍ଥିତ ନଥିଲେ, କିନ୍ତୁ ସେହି ସଭାରେ ଲୁଥରଙ୍କ ଠାରୁ ମହାନ ବ୍ୟକ୍ତିଙ୍କ ସ୍ୱର ଶୁଣାଗଲା। ଜର୍ମାନ ଲୋକଙ୍କ ଉପରେ ଭାରସାମ୍ୟ ହରାଇଥିବା ପର୍ପଲ୍ ଅତ୍ୟାଚାର ଏକ ଗଣନା ପ୍ରସ୍ତୁତ କରିବାକୁ ଡାଇଷ୍ଟ ଦ୍ୱାରା ଏକ କମିଟି ଏକ ସଙ୍ଗେ ନିଯୁକ୍ତ କଲେ। ଏହି ତାଲିକା 101 ନିର୍ଦ୍ଦିଷ୍ଟ ଧାରଣା କରି ସମ୍ରାଟଙ୍କ ନିକଟରେ ଉପସ୍ଥାପିତ ହୋଇଥିଲେ। ଏହି ଅପବ୍ୟବହାର ସଂଶୋଧନ ପାଇଁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ଅନୁରୋଧ କରିଥିଲେ। ଆବେଦନକାରୀମାନେ କହିଛନ୍ତି ଖ୍ରୀଷ୍ଟ ଧର୍ମର ଆଧ୍ୟାତ୍ମିକ ମୁଣ୍ଡ ଘେରି ରହିଥିବା ଘୋଟାଲା ହେତୁ ଖ୍ରୀଷ୍ଟିଆନଙ୍କ ପ୍ରାଣର କ୍ଷତି କ'ଣ, ଆମ ଲୋକମାନଙ୍କର ବିନାଶ ଏବଂ ଅପମାନକୁ ରୋକିବା ଆମର କର୍ତ୍ତବ୍ୟ। ଏହି କାରଣରୁ ଆମେ ଅତି ନମ୍ରତାର ସହିତ କିନ୍ତୁ ଏକ ଧାରଣା ସଂସ୍କାର ଅର୍ଡ଼ର କରିବାକୁ ଏବଂ ଏହାର ସଫଳତା ପାଇଁ ତୁମକୁ ଅତି ଜରୁରୀ ଭାବରେ ଅନୁରୋଧ କରୁଛି। ପରିଷଦ ବର୍ତ୍ତମାନ ସେମାନଙ୍କ ସମ୍ମୁଖରେ ସଂସ୍କାରଙ୍କୁ ହାଜର ହେବାକୁ ଦାବି କରନ୍ତି। ଆଲେକ୍ଜାଣ୍ଡର ନିବେଦନ, ବିରୋଧ ଏବଂ ଧମକକୁ ଖାତିର ନ କରି ସମ୍ରାଟ ଶେଷରେ ରାଜି ହୋଇଥିଲେ ଏବଂ ଲୁଥରଙ୍କ ଡାଏଟ୍ ସମ୍ମୁଖରେ ହାଜର ହେବାକୁ ଡକାଯାଇଥିଲା। ଡାକରା ସହିତ ଏକ ନିରାପଦ ଆଚରଣ ଜାରି କରାଯାଇଥିଲା, ଯାହାଫଳରେ ସେ ଏକ ନିରାପତ୍ତା ସ୍ଥାନକୁ ଫେରିବା ନିଶ୍ଚିତ କରିଥିଲେ। ଏମାନଙ୍କୁ ବଟନବର୍ଗର ଜଣେ ଏଲର୍ଡ ବହନ କରିଥିଲେ, ଯାହା ତାଙ୍କୁ ଅମର୍ସ ଆଡ଼କୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୁଥର ସାଙ୍ଗମାନେ ଭୟଭୀତ ଓ ବିଦ୍ରତ ହୋଇଥିଲେ। ତାଙ୍କ ପ୍ରତି ଥିବା ପଦପକ୍ଷତା ଏବଂ ଶତ୍ରୁତା ଜାଣି ସେମାନେ ଭୟଭୀତ ହେଲେ ଯେ ତାଙ୍କର ନିରାପଦ ଆଚରଣକୁ ମଧ୍ୟ ସମ୍ମାନ ଦିଆଯିବା ନାହିଁ, ଏବଂ ସେମାନେ ତାଙ୍କ ଜୀବନକୁ ବିପଦ ନ କରିବାକୁ ଅନୁରୋଧ କଲେ। ସେ ଉତ୍ତର ଦେଇଛନ୍ତି ଏହିପରି, ବନ୍ଧୁ, ପବିଷ୍ଟମାନେ ମୋର ପୋକକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ, ବରଂ ମୋର ନିନ୍ଦା ଏବଂ ମୋର ମୃତ୍ୟୁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୋ ପାଇଁ ନୁହେଁ, ବରଂ ଈଶ୍ୱରଙ୍କ ବାକ୍ୟ ପାଇଁ ପ୍ରାର୍ଥନା କର। ହେ ତ୍ରୁଟିର ସେବକମାନଙ୍କୁ ଦୂର କରିବା ପାଇଁ ଖ୍ରୀଷ୍ଟ ମୋତେ ତାଙ୍କର ଆତ୍ମା ଦେବେ। ମୁଁ ମୋର ଜୀବନର ସେମାନଙ୍କୁ ଘୃଣା କରେ। ମୁଁ ମୋର ମୃତ୍ୟୁ ଦ୍ୱାରା ସେମାନଙ୍କ ଉପରେ ବିଜୟୀ ହେବି। ସେମାନେ ମୋତେ ପ୍ରତ୍ୟାହାର କରିବାକୁ ବାଧ୍ୟ କରିବା ବିଷୟରେ କୀଟମାନଙ୍କର ବ୍ୟସ୍ତ, ଏବଂ ଏହା ମୋର ପ୍ରତ୍ୟାହାର ହେବ। ମୁଁ ପୂର୍ବରୁ କହିଥିଲି ଯେ ପୋପ୍ ଖ୍ରୀଷ୍ଟଙ୍କ ଭିକାର। ବର୍ତ୍ତମାନ ମୁଁ ନିଶ୍ଚିତ କରେ ଯେ ସେ ଆମର ପ୍ରଭୁଙ୍କର ଶତ୍ରୁ ଏବଂ ଶୈତାନ ପ୍ରେରିତ। ଲୁଥର ଏକାକୀ ନିଜର ବିପଦପୂର୍ଣ୍ଣ ଯାତ୍ରା କରିବା ଉଚିତ ନୁହେଁ। ସାମ୍ରାଜ୍ୟ ଦୂତ ବ୍ୟତୀତ ତାଙ୍କର ତିନିଜଣ ଦୂତ ବନ୍ଧୁ ତାଙ୍କୁ ଦୃଢ଼ ବନ୍ଧୁ ତାଙ୍କ ସହିତ ଯିବାକୁ ସ୍ଥିର କଲେ। ସେମାନଙ୍କର ସହ ସୁଯୋଗ ଦେବାକୁ ମେଲାନ ଆନ୍ତରିକତାର ସହିତ ଇଚ୍ଛା କଲେ। ତାଙ୍କ ହୃଦୟ ଲୁଥରଙ୍କ ସହ ବାନ୍ଧି ହୋଇ ରହିଥିଲା, ଏବଂ ଯଦି ଆବଶ୍ୟକ ହୁଏ ତେବେ ତାଙ୍କୁ ଜେଲ୍ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ଅନୁସରଣ କରିବାକୁ ଇଚ୍ଛା କରୁଥିଲେ, କିନ୍ତୁ ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯଦି ଲୁଥର ବିନଷ୍ଟ ହୁଅନ୍ତି, ସଂସ୍କାର ଆଶା ତାଙ୍କ ଯୌବନ କୋଲା ବୋରର ଉପରେ ପଡ଼ିବ। ସଂସ୍କାରକ ସେ ମେଲାନଥନରୁ ଅଲଗା ହେବା ବେଳେ କହିଥିଲେ ଏହିପରି, ଯଦି ମୁଁ ଫେରି ନ ଯାଏ ଏବଂ ମୋର ଶତ୍ରୁମାନେ ମୋତେ ହତ୍ୟା କରନ୍ତି, ତେବେ ଶିକ୍ଷା ଜାରି ରଖନ୍ତୁ ଏବଂ ସତ୍ୟରେ ଦୃଢ଼ ଭାବରେ ଠିଆ ହୁଅନ୍ତୁ। ମୋର ସ୍ଥାନରେ ଶ୍ରମ, ଯଦି ତୁମେ ବଞ୍ଚିବ ତେବେ ମୋର ମୃତ୍ୟୁ ଅଳ୍ପ ପରିମାଣ ହେବ। ଲୁଥରଙ୍କ ବିୟୋଗକୁ ଦେଖିବା ପାଇଁ ଏକତ୍ରିତ ହୋଇଥିବା ଛାତ୍ର ଏବଂ ନାଗରିକମାନେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଏକ ଜନତା ଯାହାର ହୃଦୟ ସୁସମାଚାର ଦ୍ୱାରା ସ୍ପର୍ଶ ହୋଇ କାନ୍ଦିବା ସହିତ ତାଙ୍କୁ ବିଦାୟ ଦେଲା, ଏହିପରି ସଂସ୍କାରକ ଏବଂ ତାଙ୍କ ସାଥୀମାନେ ୱାଟନବର୍ଗରୁ ଯାତ୍ରା ଆରମ୍ଭ କଲେ। ଯାତ୍ରା ସମୟରେ ସେମାନେ ଦେଖିଲେ ଯେ ଲୋକମାନଙ୍କ ମନ ଦୁଃଖ ଫୋରବୋଡ଼ିଂ ଦ୍ୱାରା ଦଳିତ ହୋଇଛି। କେତେକ ସହରର ଲୋକ ସେମାନଙ୍କୁ ସମ୍ମାନ ଦିଆଯାଇଥିଲା। ସେମାନେ ରାତି ପାଇଁ ଅଟକି ଗଲେ। ଜଣେ ବନ୍ଧୁ ପୁରୋହିତ ଲୁଥରଙ୍କ ଆଗରେ ଶହୀଦ ହୋଇଥିବା ଇଟାଲୀର ସଂସ୍କାରଙ୍କ ଚିତ୍ର ଧରି ନିଜର ଭୟ ବ୍ୟକ୍ତ କରିଥିଲେ। ପରଦିନ ସେମାନେ ଜାଣିବାକୁ ପାଇଲେ ଯେ ଲୁଥରଙ୍କ ଲେଖାକୁ ଅମର୍ଶରେ ନିନ୍ଦା କରାଯାଇଛି। ସାମ୍ରାଜ୍ୟର ଦୂତମାନେ ସମ୍ରାଟଙ୍କ ଆଦେଶ ଘୋଷଣା କରିଥିଲେ ଏବଂ ଜନସାଧାରଣଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟକୁ ଆଣିବାକୁ ଆହ୍ୱାନ ଦେଇଥିଲେ। ପରିଷଦରେ ଲୁଥରଙ୍କ ସୁରକ୍ଷାକୁ ନେଇ ଗଭୀର ତ ହେଲାରୁ ଏବଂ ତାଙ୍କ ସଂକଳ୍ପ ଥରି ଥାଇପାରେ ବୋଲି ଭାବି ସେ ଆଗକୁ ବଜିବାକୁ ଚାହୁଁଛନ୍ତି କି ବୋଲି ପଚାରିଲେ। ଜନତାଙ୍କୁ ପ୍ରଶଂସା କରି ଚତୁର୍ଦ୍ଦିଗରେ ସେ ରାସ୍ତାରେ ଗଲେ, ଯାହାକୁ ସେ ଭିକାରୀଙ୍କ ୱାଲେଟ୍ ଦେଇ ଅନେକ ସମୟରେ ଲୁଥର ଭୁଲୁଥିଲେ। ସେ ତାଙ୍କ କନଭେଣ୍ଟ ସେଲ୍ ପରିଦର୍ଶନ କରିଥିଲେ ଏବଂ ସଂଗ୍ରାମ ବିଷୟରେ ଚିନ୍ତା କରିଥିଲେ, ଯାହା ମାଧ୍ୟମରେ ବର୍ତ୍ତମାନ ଜର୍ମାନୀକୁ ଆଲୋକିତ କରୁଥିବା ଆଲୋକ ତାଙ୍କ ଆତ୍ମା ଉପରେ ପଡ଼ିଛି। ତାଙ୍କୁ ପ୍ରଚାର କରିବାକୁ ଅନୁରୋଧ କରାଯାଇଥିଲା, ଏହା କରିବାକୁ ତାଙ୍କୁ ବାରଣ କରାଯାଇଥିଲା, କିନ୍ତୁ ଏଲର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ ଏବଂ ଏକଦା କନଭେଣ୍ଟ ରୋଷ ହୋଇଥିବା ପ୍ରାୟଟ ବର୍ତ୍ତମାନ ନମ୍ବରରେ ପ୍ରବେଶ କରିଥିଲେ। ଏକ ଜନସମାଗମ ପାଇଁ ସେ ଖ୍ରୀଷ୍ଟଙ୍କ ବାକ୍ୟକୁ କହିଥିଲେ, ତୁମର ଶାନ୍ତି ହେଉ। ସେ କହିଛନ୍ତି, ଦାର୍ଶନିକ, ଡାକ୍ତର ଏବଂ ଲେଖକମାନେ ପୁରୁଷମାନଙ୍କୁ ଅନନ୍ତ ଜୀବନ ପ୍ରାପ୍ତ କରିବାକୁ ମାର୍ଗ ଶିଖାଇବାକୁ ଚେଷ୍ଟା କରିଛନ୍ତି ଏବଂ ସେମାନେ ସଫଳ ହୋଇନାହାନ୍ତି। ମୁଁ ବର୍ତ୍ତମାନ ଏହାକୁ ତୁମକୁ କହିବି, ଈଶ୍ୱର ଜଣେ ମନୁଷ୍ୟକୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେପରି ସେ ମୃତ୍ୟୁକୁ ବିନାଶ କରିବେ, ପାପ ଦୂର କରିବେ ଏବଂ ନର୍କର ଦ୍ୱାର ବନ୍ଦ କରିବେ, ଏହା ହେଉଛି ପରିତ୍ରାଣର କାର୍ଯ୍ୟ। ଖ୍ରୀଷ୍ଟ ପରାସ୍ତ ହୋଇଛନ୍ତି, ଏହା ଏକ ଆନନ୍ଦଦାୟକ ଖବର ଏବଂ ଆମ୍ଭେମାନେ ତାଙ୍କ କାର୍ଯ୍ୟ ଦ୍ୱାରା ଉଦ୍ଧାର ପାଇଛୁ ଏବଂ ଆମର ନିଜ ଦ୍ୱାରା ନୁହେଁ। ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି, ତୁମର ଶାନ୍ତି ହେଉ। ଦେଖ ମୋର ହାତ, ଅର୍ଥାତ୍ ହେ ମନୁଷ୍ୟ, ମୁଁ କେବଳ ଏକାକୀ ଯିଏ ତୁମର ପାପ ଦୂର କରି ଦେଇଛି। ସଦାପ୍ରଭୁ କହନ୍ତି, ବର୍ତ୍ତମାନ ତୁମର ଶାନ୍ତି ଅଛି। ବନ୍ଧୁ, ସେ କହିଛନ୍ତି, ପ୍ରକୃତ ବିଶ୍ୱାସ ଏକ ପବିତ୍ର ଜୀବନ ଦ୍ୱାରା ପ୍ରକାଶିତ ହେବ। ଯେହେତୁ ଈଶ୍ୱର ଆମକୁ ଉଦ୍ଧାର କରିଛନ୍ତି, ଆସନ୍ତୁ ଆମ୍ଭେମାନେ ଆମର କାର୍ଯ୍ୟଗୁଡ଼ିକ ଆଦେଶ ଦେବା, ଯେପରି ସେମାନେ ତାହାଙ୍କ ନିକଟରେ ଗ୍ରହଣୀୟ ହେବେ। ତୁମ୍ଭେ ଧନୀ କି? ତୁମର ଦ୍ରବ୍ୟ ଗରିବ ଲୋକମାନଙ୍କ ଆବଶ୍ୟକତାକୁ ଦିଅ। ତୁମେ ଗରିବ କି? ତୁମର ସେବା ଧନୀମାନଙ୍କ ପାଇଁ ଗ୍ରହଣୀୟ ହେଉ। ଯଦି ତୁମର ପରିଶ୍ରମ ଏକାକୀ ନିଜ ପାଇଁ ଉପଯୋଗୀ, ତେବେ ତୁମେ ଈଶ୍ୱରଙ୍କ ନିକଟରେ ସେବା କରିବାକୁ ବାହାନା କରୁଥିବା ସେବା ମିଥ୍ୟା ଅଟେ। ବନ୍ଧୁ, ଲୋକମାନେ ବନାନ ପରି ଶୁଣୁଥିଲେ, ସେହି ଭୋକିଲା ପ୍ରାଣ ପାଇଁ ଜୀବନର ରୋଟି ଭାଙ୍ଗିଲା। ଖ୍ରୀଷ୍ଟ ସେମାନଙ୍କ ସମ୍ମୁଖରେ ପୋପ, ଲିଗେଟ୍, ସମ୍ରାଟ ଏବଂ ରାଜାମାନଙ୍କ ପରି ଉପରକୁ ଉଠିଲେ। ଲୁଥର ନିଜର ବିପଦପୂର୍ଣ୍ଣ ଅବସ୍ଥା ବିଷୟରେ କୌଣସି ସୂଚନା ଦେଇନାହାନ୍ତି। ସେ ନିଜକୁ ଚିନ୍ତା କିମ୍ବା ସହାନୁଭୂତିର ବସ୍ତୁ କରିବାକୁ ଚେଷ୍ଟା କଲେ ନାହିଁ। ଖ୍ରୀଷ୍ଟଙ୍କ ଚିନ୍ତାଧାରାରେ ସେ ଆତ୍ମାର ଦୃଷ୍ଟି ହରାଇଲେ। ସେ କେବଳ ଯୀଶୁଙ୍କୁ ପାପୀଙ୍କର ମୁକ୍ତିଦାତା ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରି ଅପ୍ କଲ୍ବରୀ ପଛରେ ଲୁଚି ରହିଲେ। ଖ୍ରୀଷ୍ଟଙ୍କର ତାଙ୍କ ଯାତ୍ରାକୁ ଆଗକୁ ବଢ଼ାଇବା ସହିତ ତାଙ୍କୁ ସବୁଆଡ଼େ ବହୁତ ଆଗ୍ରହର ସହିତ ସମ୍ମାନିତ କରାଯାଇଥିଲା। ତାଙ୍କ ବିଷୟରେ ଏକ ଉତ୍ସାହିତ ଜନସାମଗ ହୋଇଥିଲା ଏବଂ ବନ୍ଧୁପୂର୍ଣ୍ଣ ସ୍ୱର ତାଙ୍କ ରୋମାନବାଦୀମାନଙ୍କ ଉଦ୍ଦେଶ୍ୟ ବିଷୟରେ ଚେତାବନୀ ଦେଇଥିଲେ। କେତେକ କହିଛନ୍ତି ଏହିପରି, ବନ୍ଧୁ, ସେମାନେ ତୁମକୁ ଜାଲି ଦେବେ ଏବଂ ଜନ୍ ହୁସ୍ ପରି ତୁମ ଶରୀରକୁ ପାଉଁଶ କରିଦେବେ। ଲୁଥର ଉତ୍ତର ଦେଲେ, ଯଦି ସେମାନେ ଉମର୍ଶଠାରୁ ବଟନବର୍ଗ ପର୍ଯ୍ୟନ୍ତ ନିଆଁ ଜଳାଇବା ଉଚିତ, ଯାହାର ନିଆଁ ସ୍ୱର୍ଗରେ ପହଞ୍ଚି ମୁଁ ପ୍ରଭୁଙ୍କ ନାମରେ ଏହା ଦେଇଯିବି, ମୁଁ ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହେବି। ମୁଁ ଏହି ବେହମଥର ଜହ୍ନରେ ପ୍ରବେଶ କରିବି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସ୍ୱୀକାର କରି ଦାନ୍ତ ଭାଙ୍ଗିବି। କୀଟମାନଙ୍କ ପ୍ରତି ତାଙ୍କର ଅଭିମୁଖର ଖବର ବହୁତ ଗଣ୍ଡଗୋଳ ସୃଷ୍ଟି କରେ। ତାଙ୍କ ସୁରକ୍ଷା ପାଇଁ ତାଙ୍କ ସାଙ୍ଗମାନେ କମିଟି ହେଲେ, ତାଙ୍କର ଶତ୍ରୁମାନେ ସେମାନଙ୍କର କାର୍ଯ୍ୟର ସଫଳତା ପାଇଁ ଭୟ କରୁଥିଲେ। ତାଙ୍କ ସହରରେ ପ୍ରବେଶ ନ କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଥିଲା। ପେପିଷ୍ଟମାନଙ୍କ ପ୍ରବର୍ତ୍ତନରେ ତାଙ୍କୁ ଏକ ବନ୍ଧୁପୂର୍ଣ୍ଣକ ନାଇଟ୍ ଦୁର୍ଗକୁ ମରାମତି କରିବାକୁ ଅନୁରୋଧ କରାଯାଇଥିଲା, ଯେଉଁଠାରେ ଏହା ଘୋଷଣା କରାଯାଉଥିଲା ଯେ ସମସ୍ତ ଅସୁବିଧାକୁ ସଦୃଶ୍ୟ କରାଯାଇପାରିବ। ବନ୍ଧୁମାନେ ତାଙ୍କୁ ବିପଦକୁ ବର୍ଣ୍ଣନା କରି ତାଙ୍କ ଭୟକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କର ସମସ୍ତ ଉଦ୍ୟମ ବିଫଳ ହେଲା। ଲୁଥର ତଥାପି ଅବିସ୍ମରଣୀୟ ଭାବରେ ଘୋଷଣା କରିଛନ୍ତି, ଗୃହପୁରୁଷରେ ଟାଇଲ ପରି କୀଟମାନଙ୍କର ଯେତେ ଭୂତ କରି ରହିବା ଉଚିତ, ତଥାପି ମୁଁ ଏହାକୁ ପ୍ରବେଶ କରିବି। ଉତ୍ତେଜନା ତୀବ୍ର ଥିଲା ଏବଂ ଜନତାଙ୍କ ମଧ୍ୟରେ ଏକ ସିଲ୍ ଏବଂ ସରଳ ସ୍ୱର ତାଙ୍କୁ ଅପେକ୍ଷା କରିଥିବା ଭାଗ୍ୟରୁ ଲୁଥରଙ୍କ ଚେତାବନୀ ଭାବରେ ଏକ ଅନ୍ତିମ ସଂସ୍କାର ଗୀତ ଗାଇଲା। ସେ ତାଙ୍କ ଲୁଥର ଓହ୍ଲାଇବା ବେଳେ କହିଥିଲେ, ଈଶ୍ୱର ମୋର ରକ୍ଷା କରିବେ। ପାପିଷ୍ଟମାନେ ବିଶ୍ୱାସ କରିନଥିଲେ ଯେ ଲୁଥର ପ୍ରକୃତରେ ହୋମସ୍ରେ ଦେଖାଯିବାକୁ ଉଦ୍ୟମ କରିବେ ଏବଂ ତାଙ୍କର ଆଗମନ ସେମାନଙ୍କୁ ହନ୍ତସ୍ତନ୍ତ କଲା। କେଉଁ ପାଠ୍ୟକ୍ରମ ଅନୁସରଣ କରାଯିବା ଉଚିତ ତାହା ବିଚାର କରିବାକୁ ସମ୍ରାଟ ତୁରନ୍ତ ତାଙ୍କୁ ଡକାଇଲେ। ଜଣେ ବିପ୍ଳବ ଜଣେ କୋଠର ପାପିଷ୍ଟ ଘୋଷଣା କରିଛନ୍ତି, ଆମେ ଏହି ପ୍ରସଙ୍ଗରେ ବହୁ ଦିନକୁ ପରାମର୍ଶ କରିଛୁ, ତୁମର ସାମ୍ରାଜ୍ୟର ମହିମା ଏହି ବ୍ୟକ୍ତିଙ୍କୁ ଥରେ ମୁକ୍ତ କରିବାକୁ ଦିଅ। ସିଗିସ ମୁଣ୍ଡ ଜନ୍ ହୁଜ୍ ପୋଡ଼ି ଦେଇନଥିଲା କି? ଜଣେ ଧର୍ମବାଦୀଙ୍କ ନିରାପଦ ଆଚରଣ ଦେବା କିମ୍ବା ପାଳନ କରିବା ପାଇଁ ଆମେ ବାଧ୍ୟ ନୁହେଁ, ସମ୍ରାଟ କହିଲେ, ନା, ଆମେ ଆମର ପ୍ରତିଜ୍ଞା ପାଳନ କରିବା ଉଚିତ। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ ସଂସ୍କାରକୁ ଶୁଣିବା ଉଚିତ। ବନ୍ଧୁ, ଏହିପରି ମାର୍ଟିନ୍ ଲୁଥରଙ୍କ ବାକ୍ୟ, ଏହିପରି ମାର୍ଟିନ୍ ଲୁଥରଙ୍କର ସଦାପ୍ରଭୁଙ୍କ ବାକ୍ୟ ଆଗକୁ ବଢ଼ୁଥିଲା। ଯେତେବେଳେ ସେହି ସତ୍ୟ ବଢ଼ୁଥିଲା, ତାଙ୍କର ଶତ୍ରୁମାନେ ମଧ୍ୟ ବଢ଼ୁଥିଲେ। ପୋପ ଆଉ ସେ ସମ୍ରାଟ ତାଙ୍କୁ ବିନଷ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ, ହେଲେ ହେ ପରମେଶ୍ୱର ତାଙ୍କ ସହ ବର୍ତ୍ତିଥିଲେ, ପରମେଶ୍ୱର ତାଙ୍କୁ ସାହାଯ୍ୟ କରୁଥିଲେ, ପରମେଶ୍ୱରଙ୍କ ଦୂତ ତାଙ୍କ ଚାରିପଟେ ଥିଲେ ଆଉ ତାଙ୍କୁ ରକ୍ଷା କରୁଥିଲେ। ବନ୍ଧୁ, ଏହିପରି ପୋପଙ୍କ ବିରୁଦ୍ଧରେ ମାର୍ଟିନ୍ ଲୁଥର ଈଶ୍ୱରଙ୍କ ବାକ୍ୟ, ସତ୍ୟ ବାକ୍ୟ ଆଗକୁ ବଢ଼ାଇଥିଲେ। ଯେପରି ଈଶ୍ୱରଙ୍କ ବାକ୍ୟ ବଢ଼ିବ, ଅନ୍ୟମାନେ ଜାଣିପାରିବେ, ଯେପରି ଯାହା ପୋପ୍ କରୁଥିଲେ ତାହା ଭୁଲ ପରି ଜାଣିପାରିବେ, ଏହି ବିଷୟରେ ସେ ଆଗକୁ ବଢ଼ାଇଥିଲେ। ଆଉ ସେ କହିଲେ, ପ୍ରଭୁ ମୋ ସହିତ ଅଛନ୍ତି ଆଉ ପ୍ରଭୁ ମୋତେ ରକ୍ଷା କରିବେ, ଯଦି ମୁଁ ମରିବି ମୋ ସତ୍ୟଟା ଆଗକୁ ବଢ଼ିବ, ପ୍ରଭୁଙ୍କ ବାକ୍ୟ ଆଗକୁ ବଢ଼ିବ ବୋଲି ସେ କହିଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ ଆମମାନଙ୍କ ପାଇଁ କୃଷରେ ଜୀବନଦାନ ଦେଲେ, ଯେପରିକି ଆମେ ତାଙ୍କ ମୃତ୍ୟୁ ଦ୍ୱାରା ଜୀବନ ଲାଭ ପାଇପାରିବା। ତାହେଲେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣିଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু।
Oh,